ହ୍ୟାଲୋ, ମୋ ନାଁ ସଂଯୁକ୍ତ ସାହୁ। ଆମ ସାହି ଆମର ଶୁକ୍ରବିହାରକୁ ପାଣି ଯୋଉ ଛାଡୁଛନ୍ତି, ଅଳ୍ପ ସମୟ ସ୍ଲୋରେ ଛାଡୁଛନ୍ତି। ଯାହାର ମୋଟର ଲଗଉଛନ୍ତି ସେ ପାଣି ସବସିଡି ପାଉଛି, ଯାହାର ମୋଟର ନାହିଁ ସେ ଯାହା ଯିଏ ତଳେ ଧରୁଛି ତାର ପାଣି ଜମା ହଉନି। ଆଉ ଯିଏ ତଳେ ସମ୍ପ କରିଛନ୍ତି ତାର ସମ୍ପରେ ଫରିଯାଉଛି, କିନ୍ତୁ ଯୋଉମାନେ ଖାଲି ଧରୁଛନ୍ତି ତାଙ୍କ ପାଣି ପାରୁନି। ଏଇଟା ଗୋଟେ ଆମ ଶୁକ୍ରବିହାର ପାଇଁ ପ୍ରୋବ୍ଲେମ। ଆଉ ଡ୍ରେନ୍ରେ ମଇଳା ଯୋଉ କାଢିବେ ବୋଲି କହିଲେ, ଅଧା ଅଧି ମଇଳା କାଢିଲେ, ଆଉ ଅଧା ଅଧି ମଇଳା କାଢିଲେନି। ଯୋଉ ମଇଳା କାଢିଲେ ବର୍ଷା ହେବାରୁ ପୁଣି ଅଧା ଭରିଗଲା, ଆଉ ଯାହା ଥିଲା ନେଲେ। କିନ୍ତୁ ଅଧା ଯୋଉ କାଢିଲେ ଆଉ ଅଧା ଯୋଉ କାଢିଲେ ଆଉ ଅଧା ଲୋକ କରିବେ କଣ? ସେ ତ ସେଇ ଯୋଉ ଗନ୍ଧ ହଉଛି ନା, କହିଲେ ତ କିଏ ଶୁଣୁନାହାନ୍ତି। ଆମେ ଖାଲି ଟୁଆକୁ ଟୁଆ ଖାଲି କହୁଛୁ, ତାର ଯଦି କିଛି ସମାଧାନ କରିବେ ତାହେଲେ ବହୁତ ଭଲ ହେଇଥାନ୍ତା।
ନମ୍ବର